ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। 76 ନମ୍ବର ସାଧାରଣତନ୍ତ୍ର ଦିବସ ଆଗରୁ ଆଜି ସଞ୍ଜବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଆକାଶବାଣୀ ଆଉ ଦୂରଦର୍ଶନର ସବୁ ଚ୍ୟାନେଲ ତରଫୁ ସଞ୍ଜବେଳର 7 ବଜେ ରାଷ୍ଟ୍ରପତିଙ୍କ ସମ୍ବୋଧନର ସିଧା ପ୍ରସାରଣ କରାଯିବା। ଏତା ଋତୁରୁ ରାତି 9:30 ରାଷ୍ଟ୍ରପତିଙ୍କ ସମ୍ବୋଧନର ଓଡ଼ିଆ ଭାଷାନ୍ତର ପ୍ରସାରଣ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଜନତା ମଇଦାନଠାରେ ହେବାର୍କେ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀତି ଯୋଗ ଦେବାର୍କେ ଓଡ଼ିଶା ଆସିବେ। ପ୍ରଧାନମନ୍ତ୍ରୀ ଆଇବା 28 ମଙ୍ଗଳବାର ସକାଳ 10:30 ଭୁବନେଶ୍ୱର ବିମାନ ବନ୍ଦରନ ପହଞ୍ଚବାର ଉତ୍ତରୁ ଜନତା ମଇଦାନକେ ଯିବେ ବୋଲି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଇ ଇନ୍ଭେଷ୍ଟର ମିଟ୍ତି 5,00,000 କୋଟିନ ଅତ୍କା ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ସହିତ 3,50,000 ଅତ୍କା ନିଯୁକ୍ତି ସୃଷ୍ଟିର ସମ୍ଭାବନା ଅଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ ଯେ ମେକ୍ ଇନ୍ ଓଡ଼ିଶା ୱେବ୍ସାଇଟ୍ଟି 7,500 ଅତ୍କା ନିବେଶକାରୀ ପଞ୍ଜୀକରଣ କରିସାରିଲେନ। କାର୍ଯ୍ୟକ୍ରମଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଆଉ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱରଠାରେ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ହୋଇଯାଇଛି। ବୈଠକଟି ଆଘର ଅର୍ଥମନ୍ତ୍ରୀ, ଅର୍ଥନୀତି ବିଶେଷଜ୍ଞ ଆର୍ ବୁଦ୍ଧିଜୀବୀମାନେ ଯୋଗଦେଇକରି 2025-26 ଆର୍ଥିକ ବଛରର ପୂର୍ଣ୍ଣାଙ୍ଗ ବଜେଟ୍ ବାବଦେ ନିଜ ନିଜର ମତ ରଖିଛନ୍। ବୈଠକ ଉତ୍ତରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ବଜେଟ୍ ବନାବାର ଲାଗି ରାଜ୍ୟବାସୀଙ୍କ ମତାମତ ଠୁଲ କରାଯାଉଛି। ଆଇବା 31 ତକ ଲୋକେ ମତାମତ ଦେଇପାରିବେ। ଭୁବନେଶ୍ୱର ୟୁନିଟ୍ 5 ଆଇବା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କ ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାର ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ 57 ଜଣିଆ ପ୍ରତିନିଧି ଦଳ ମହାରାଷ୍ଟ୍ରର ନାସିକ୍ର ସହ୍ୟାଦ୍ରୀ ଫାର୍ମକେ 5 ତାଲିମ ନେବାର ଲାଗି ଯାଇଛନ୍। କୃଷି ଆଉ କୃଷକ ସଶକ୍ତିକରଣ, ଖାଦ୍ୟ ଉତ୍ପାଦନ, ଉଦ୍ୟାନ ଚାଷ, ମିଶନ ଶକ୍ତି ସହିତ ଅଲଗା 5 ଟିମ୍ର କୃଷକ ଉତ୍ପାଦକ ଗୋଷ୍ଠୀ ପ୍ରତିନିଧି ଏଥି ସାମିଲ ଅଛନ୍। ଇ ପରିଦର୍ଶନ ସମିଆତି ଉପମୁଖ୍ୟମନ୍ତ୍ରୀଙ୍କ ସହିତ କୃଷି ଆଉ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, କୃଷି ନିର୍ଦ୍ଦେଶକ ଆଉ ଉଦ୍ୟାନ କୃଷି ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ନିର୍ବାଚନ କମିଶନର ପ୍ରତିଷ୍ଠା ଦିବସକେ ମନାବାର ଲାଗି ଫି ବଛର ସାଧାରଣତନ୍ତ୍ର ଦିବସର ଆଗର ଦିନକେ ଜାତୀୟ ଭୋଟର ଦିବସ ଭାବେ ପାଳନ କରାଯାଉଛି। ଇଥର ଇ ଦିବସର ବିଷୟ ହେଉଛେ ମତଦାନ ବାଗିର ଆଉ କିଛି ନାଇଁନ, ମୁଇଁ ନିଶ୍ଚିତ ଭାବେ ଭୋଟ ଦେସି। ଭୋଟରମାନଙ୍କର ଅଧିକାର ଆର୍ କର୍ତ୍ତବ୍ୟ ଉପରେ ଦେଶର ନାଗରିକମାନଙ୍କ ଭିତରେ ସଚେତନତା ବନାବାର୍ତ୍ତି ଭୋଟର ଦିବସର ଗୁରୁତ୍ୱ ରହିଛି। 1950 ଜାନୁଆରୀ 25 ଦିନ ଭାରତୀୟ ନିର୍ବାଚନ କମିଶନ ଗଠନ କରାଯାଇଥିଲା। ଏ ଅବସରରେ ଆଜି ସକାଳ ବେଳା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ରାଜ୍ୟସ୍ତରୀୟ ସମାରୋହ ହେବା। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ଠାରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଭାରପ୍ରାପ୍ତ କୁଳପତି ପ୍ରଫେସର ଦେବଦତ୍ତ ମିଶ୍ର ଭୋଟର ଶପଥ ପାଠ କରାଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଆର୍ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ। ନୂଆଦିଲ୍ଲୀଠାରେ ହେବାର୍କେ ଥିବା ସାଧାରଣତନ୍ତ୍ର ଦିବସ ସମାରୋହଟି ଯୋଗଦେବାର୍କେ ଦେଶର ଭିନ୍ ଭିନ୍ କ୍ଷେତ୍ରଟି ଉଲ୍ଲେଖନୀୟ କାମ କରିଥିବା ଲୋକ ନିମନ୍ତ୍ରଣ କରାଯାଇଛି। ସମାରୋହଟି ରାଉରକେଲାର ଯୁବ ଉଦ୍ୟୋଗୀ ଦେବେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବାର୍କେ ସୁଯୋଗ ମିଳିଛି। ଷ୍ଟାର୍ଟଅପ୍ କ୍ଷେତ୍ରଟି ନୂଆ ନୂଆ ଉପେ ବ୍ୟବହାର କରିକି ସଫଳତା ହାସଲ କରିଥିବାର ଶ୍ରୀ ପ୍ରଧାନଙ୍କୁ ଇ ନିୟୁତା ମିଳିଛି। ଇ ବାବଦେ ଶ୍ରୀ ପ୍ରଧାନ ଆକାଶବାଣୀକେ କହିଛନ୍,
ନମସ୍କାର, ଜୟ ଜଗନ୍ନାଥ, ମୋ ନାଁ ଦେବେନ୍ଦ୍ର ପ୍ରଧାନ, ମୋ ଫାଉଣ୍ଡର ଗୋଟିଏ ଷ୍ଟାର୍ଟଅପ୍ ର ଯାହା ନାଁ ହଉଛି କୋରାସିଆ ଟେକ୍ନୋଲୋଜିସ୍। ଆମ ଷ୍ଟାର୍ଟଅପ୍ ଅଣ୍ଡର ୱାଟର ରୋବୋଟ୍ସ ବନାଏ, ମାନେ ଆମେ ରୋବୋଟ୍ ବନାଉ, ପାଣି ଭିତରେ ଯାଇକି ସିଏ ଇନ୍ସପେକ୍ସନ ବଗେରା ସବୁ କରେ, ଡ୍ୟାମ୍ ର, ବ୍ରିଜ୍ ର ସବୁ କରେ। ତ ଆମକୁ ଏଇ ଯୋଉ ରିପବ୍ଲିକ ଡେ ପାଇଁ କେନ୍ଦ୍ର ସରକାର ତରଫରୁ ଯୋଉ ଇନ୍ଭିଟେସନ ଆସିଛି, ତା ପାଇଁ ଆମେ ସେ ଦିଲ୍ଲୀରେ ପହଞ୍ଚିଛୁ। ଆଣ୍ଡ ବହୁତ ଖୁସି ଲାଗୁଛି କି ସରକାର ଆମକୁ ଏତେ ବଡ ସୁଯୋଗ ଦେଇକି ଏତେ ବାଟରୁ ଡକେଇଛନ୍ତି। ତ ବହୁତ ନିଜର ଲାଗୁଛି, ବହୁତ ଭଲ ଲାଗୁଛି। ସୋ ଆଇ ଏମ୍ ଲୁକିଂ ଫରୱାର୍ଡ ଟୁ ଆଟେଣ୍ଡ ଦିସ୍। ଧନ୍ୟବାଦ।
ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗତି ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ଠାରେ ଆଜି ସଂଧ୍ୟା 6 ତାମିଲନାଡୁ ଡ୍ରାଗନ୍ସ ଆର୍ ଟିମ୍ ଗୋନାସିକା ଭିତରେ ଆର୍ ରାତି 8:15 ହାଇଦ୍ରାବାଦ ତୋଫାନ୍ସ ଆର୍ ୟୁପି ରୁଦ୍ରାସ ଭିତରେ ମ୍ୟାଚ୍ ହେବା। ଏଚ୍ନିର୍ ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 8:17। ଜୁହାର।